ପ୍ରସିଦ୍ଧ କଥାକାର ମନୋଜ ଦାସଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ଜହ୍ନରାତିର ସେତୁ। ଅଶୋକଙ୍କ ବାରନ୍ଦାରୁ ଜହ୍ନ ଥରେ ଥରେ ଏତେ ନିକଟତର ଜଣାଯାଏ ଯେ ମନେ ହୁଏ ଯେମିତିକି ଦୁଇ ଚାରି ଲମ୍ଫରେ ତାକୁ ଯାଇ ଛୁଇଁ ଦେଇହେବ। ପୂର୍ଣ୍ଣିମା ଓ ତାର ଆଖପାଖ ରାତିମାନଙ୍କରେ ଅଶୋକ ଆରାମ ଚୌକିରେ ବସି ରହି ଜହ୍ନ ସହ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି। ଉଦାହରଣ ସ୍ୱରୂପ ଆଜି ସନ୍ଧ୍ୟାରେ ସେ ଜହ୍ନକୁ ପଚାରିଲେ, ମୋ ବୟସ 88 ହେଲା, ତମର? ଥରେ ଥରେ ତାଙ୍କର ମନେ ହୁଏ ଦିଗ୍ବଳୟର କୁହେଳି ଆବୃତ ବନଲତାର ଶୀର୍ଷ ଓ ଭାସମାନ ହାଲୁକା ମେଘମାଳା ଭିତରେ ଯେଉଁ ଜହ୍ନର ପ୍ଲାବନ, ସେଥିରେ ବହୁ ସଂଖ୍ୟକ ଝିଅ ପରି ଓ ପୁଅ ପରି ଲୁଚକାଳି ଖେଳୁଛନ୍ତି। ସେ ତାକୁ ଉପଭୋଗ କରନ୍ତି, ଉପଭୋଗ କରୁ କରୁ ଦୁଇ ତିନି ମିନିଟ୍ ପାଇଁ ନିଦରେ ଶୋଇପଡ଼ନ୍ତି। ତେବେ କେତେବେଳେ ନିଦ୍ରିତ ଅବସ୍ଥାରେ ଓ କେତେବେଳେ ଜାଗ୍ରତ ଅବସ୍ଥାରେ ପରିମାଣଙ୍କୁ ଦେଖନ୍ତି ସେତକ ଆଜିକାଲି ମନେ ରହେ ନାହିଁ। ଏହିପରି ମନେ ନ ରହିବାଟା ସମ୍ପ୍ରତି ନାନାଦି ସ୍ଥୂଳ ଘଟଣାକୁ ସଂକ୍ରମିତ କଲାଣି। ଆଜି ସନ୍ଧ୍ୟାରେ ତାଙ୍କୁ ଯେଉଁ ଚାହା ଦିଆଯାଇଥିଲା ତାକୁ ସେ ନିଜ ହାତ ପାହାନ୍ତା ଷ୍ଟୁଲ ଉପରେ ଥୁଆ ହେବାର ଦେଖିଥିଲେ ମାତ୍ର, ପରେ ପରେ ଶୋଇପଡ଼ିଥିଲେ ଓ ମନେ ମନେ ଚା ତକ ପିଇ ଦେଇଥିଲେ। ଚାହାର ତୃପ୍ତି ସ୍ଥୂଳ ଚା ପାନର ତୃପ୍ତି ତୁଳନାରେ ମୋଟେ କମ୍ ନୁହେଁ। ଏତେ ବୟସ ସତ୍ତ୍ୱେ ତାଙ୍କ ଆଖି ବିଶେଷ ଖରାପ ହୋଇନାହିଁ ବୋଲି ସେ ଗର୍ବ ଅନୁଭବ କରୁଥିଲେ। ବାପା ମାଆଙ୍କର ଶେଷ ସନ୍ତାନ ରୂପେ ପୁରା 5 ବର୍ଷ କାଳ ମାତୃସ୍ତନ୍ୟପାନ ତାହାର ରହସ୍ୟ ବୋଲି ସେ ଅସଂଖ୍ୟବାର ଘୋଷଣା କରିଥିଲେ। କିନ୍ତୁ ଆଜି ସନ୍ଧ୍ୟାରେ ତାଙ୍କ ମନରେ ସେ ସମ୍ପର୍କରେ ଟିକିଏ ସନ୍ଦେହ ଆସିଥିଲା। କାରଣ ଅଦୂରର ସେତୁ ଯେଉଁଠି ବସି ସେ ଓ ତାଙ୍କର ବନ୍ଧୁମାନେ ପ୍ରାୟ ସନ୍ଧ୍ୟାମାନ ଅତିବାହିତ କରନ୍ତି, ସେ ସେତୁ ଆଜି ଆଉ ଦେଖାଯାଉନାହିଁ। ପ୍ରତିଥର ତନ୍ଦ୍ରା ତୁଟିଗଲେ ସେତୁ କଥା ସ୍ମରଣ କରି ସେ ଅନାନ୍ତି, ଦିଶେ ନାହିଁ। ଜହ୍ନ ଆଜି ମ୍ଳାନ ଆଲୁଅ ଦେଉଥିବ ଭାବି ଜହ୍ନ ଆଡ଼କୁ କଟମଟ କରି ଅନାନ୍ତି। ଗତ କେତେ ବର୍ଷ ଧରି ତାଜମହଲ ସିଲୁଏଟ୍ ସୃଷ୍ଟି କରି ରହିଥିବା ଦିଗନ୍ତର ଏକ ବୃକ୍ଷପୁଞ୍ଜ ଆଡ଼କୁ ଅନାନ୍ତି। ସେମାନେ କିନ୍ତୁ ବେଶ୍ ସ୍ପଷ୍ଟ ଦିଶୁଛନ୍ତି। ତାପରେ ସେ ଢୁଳେଇ ପଡ଼ନ୍ତି। ପାହାଚ ଉପରକୁ ଘୋଷାରି ହୋଇ ଆସୁଥିବାର ପାଦ ଶବ୍ଦ ହିଁ ତାଙ୍କର ସେ ତନ୍ଦ୍ରା ତୁଟାଇ ଦେବା ପାଇଁ ଯଥେଷ୍ଟ ଥିଲା। ସେ ଶବ୍ଦ ତାଙ୍କ ଅନ୍ତରଙ୍ଗ ସୁଧୀରଙ୍କର। ତାଙ୍କଠୁ 10 ବର୍ଷ ସାନ ହୋଇ ମଧ୍ୟ ସୁଧୀର ପାହାଚ ଉଠି ଧଇଁସଇଁ ହୋଇଯାଆନ୍ତି। ଧଇଁସଇଁ ହେବା ତ ଦୂରର କଥା, ପାହାଚ ଅତିକ୍ରମ କଲାବେଳେ ଅଶୋକଙ୍କର ସମ୍ପ୍ରତି ବିଚିତ୍ର ଅନୁଭୂତିମାନ ହେଉଛି। ଗତଥର ସେ ସାନ୍ଧ୍ୟ ଭ୍ରମଣ ପରେ କାର୍ରୁ ଓହ୍ଲାଇ ପାହାଚ ଆରୋହଣ କଲେ। ଆରୋହଣ କରିବା ମଝିରେ ସେ ସମୟର ପୂର୍ବାପର ସଙ୍ଗତି ଭୁଲି ଯାଇଥିଲେ ଓ ମୁହୂର୍ତ୍ତକ ପାଇଁ ତନ୍ଦ୍ରାବିଷ୍ଟ ହୋଇଯାଇଥିଲେ। ବାରନ୍ଦାରେ ପହଞ୍ଚି ସାରି ସେ ପୁଣି କାର୍ଟିକୁ ଖୋଜିଥିଲେ। ଅର୍ଥାତ୍ ଥରେ ଥରେ ସେ ଆରୋହଣ କଲାବେଳେ ଅବତରଣ ଓ ଅବତରଣ କଲାବେଳେ ଆରୋହଣ କରୁଛନ୍ତି ବୋଲି ଭାବୁଥିଲେ। ଆସ ସୁଧୀର, ବୁଲି ବାହାରିବା, ଅଶୋକ ସଳଖି ବସିକିରି ପଚାରିଲେ। ଆଉ କୁଆଡ଼େ ଯିବା? ପୁରୁଣା ସେତୁଟି ଥିଲା ଏକମାତ୍ର ଆଶ୍ରା, ଆଉ ଚାରିଆଡ଼େ ତ ମଣିଷ ସାଲୁବାଲୁ। ମୁଁ ସେଇ ସେତୁ ଉପରକୁ ଯିବା କଥା ହିଁ କହୁଥିଲି, ଅଶୋକ କହିଲେ। ହେଇଟି, ତମେ ପୁଣି ଭୁଲିଗଲଣି, ସେତୁ ପରା ଭଙ୍ଗା ହୋଇଯାଇଛି, ଆମେ ତେବେ ମାସେ ହେଲା ଯାଇନାହୁଁ କାହିଁକି? ଓହୋ ହୋ, ସେଇଆ କୁହ, ମୁଁ ଭାବୁଛି ସେତୁ ମୋତେ ଦେଖାଯାଉନାହିଁ କାହିଁକି, ମୋର କିଛି କଥା ମନେ ରହୁନାହିଁ। ତମ କଥା ଅଲଗା, ତମେ ଟୋକା ଲୋକ, ଅଶୋକ କହିଲେ। ଆଉ ବର୍ଷ ଗୋଟା ଦୁଇଟାରେ ମୋତେ 80 ହେବ, ତମ ବୟସ ତର ତ ମୁଁ, ଅଶୋକଙ୍କ ବାକ୍ୟ ମୃଦୁତର ହୋଇ ଅସ୍ପଷ୍ଟ ହୋଇଗଲା। ତମର ଆଉ ଏମିତି କ'ଣ ବେଶୀ? ଆଜିକାଲି ତ ଶତାୟୁମାନଙ୍କ ସମ୍ବାଦ ପ୍ରାୟ ଖବରକାଗଜରେ ପଢ଼ିବାକୁ ମିଳେ। ହେଇଟି, ଶୋଇପଡ଼ିଲଟି? ଅଶୋକ ଭାଇ, ନା ନା ଶୋଇବି କାହିଁକି, ତେବେ ଟିକିଏ ତନ୍ଦ୍ରା ଆସିଯାଏ, ଆରାମ ଲାଗେ। କ'ଣ ସେତୁ ଆଡ଼େ ବୁଲିଯିବା? ଅଶୋକ ଭାଇ, ତମେ ସବୁ ଭୁଲି ଯାଉଛ ଦେଖୁଛି, ଅଶୋକ ବଡ଼ ବିଚଳିତ ଭାବରେ ହାତ ଗୋଡ଼ ହଲାଇଲେ। ତାପରେ କିନ୍ତୁ ଟିକିଏ ରହି କହିଲେ, ଭୁଲି ଯାଉଛି? ହଁ, ଯେତେବେଳେ ଅନେକ କଥା ଭୁଲିବା ଦରକାର ଥିଲା ସେତେବେଳେ ଏ ମନ କିଛି ଭୁଲୁନଥିଲା। ମନଠୁ ବଳି ବୈରୀ ଆଉ କେହି ନାହିଁ, ଏବେ ନାନା କଥା ମନେ ରଖିବା ଦରକାର। ବୁଢ଼ା ହେଲେ ତୁମ ପାଇଁ ଆଉ କେହି ମନେ ରଖିବାକୁ ନଥାନ୍ତି, ଯେଉଁମାନେ ଥାନ୍ତି ସେମାନଙ୍କ ମନର ରଙ୍ଗ ଭିନ୍ନ। ସେମାନେ ତୁମର ଯେଉଁ କଥା ମନେ ରଖିବେ ସେଥିରେ ତାଙ୍କ ନିଜ ନିଜ ମନର ରଙ୍ଗ ଏମିତି ଲାଗିଯିବ ଯେ ତୁମେ ତାକୁ ତୁମର ବୋଲି ଚିହ୍ନିପାରିବ ନାହିଁ। ଅଶୋକ ଭାଇ, ତୁମେ ଅଧ୍ୟାପକ ଥିଲାବେଳେ ଯେଉଁପରି ଚମତ୍କାର ଢଙ୍ଗରେ ବକ୍ତୃତା ଦେଉଥିଲ, ନାଟକ କରୁଥିଲ, ଆଜି ଦେଖୁଛି ସେମିତି ଭାବରେ କଥା କହୁଛ। ସତେ ବୁଝିଲା ସୁଧୀର, ସବୁ ଭୁଲିଯିବା ଭିତରେ ହିଁ ସବୁ କ୍ଷୋଭର ଶାନ୍ତି। ମୁଁ ଶାନ୍ତ, ମୁଁ ଯେ ମଝିରେ ମଝିରେ ଶୋଇପଡ଼ୁଛି ତାହା ସେହି ଶାନ୍ତିର ଲକ୍ଷଣ। ଥରେ ଏମିତି ଶୋଇପଡ଼ିଥିବା ଭିତରେ ମୃତ୍ୟୁ ଆସିଗଲେ କେଡ଼େ ଭଲ ହୁଅନ୍ତା। ସୁଧୀର ବୁଝିଲେ ଅଶୋକ ବାବୁ ଆପାତତଃ ତନ୍ଦ୍ରାତୁର ହେବେ ନାହିଁ। ସେ ନିଜକୁ ଆଉ ଟିକିଏ ସଜାଡ଼ି ନେଇ ବସିଲେ। ମୁହୂର୍ତ୍ତେ ଇତସ୍ତତ ହୋଇ କହିଲେ, ଅଶୋକ ଭାଇ, ଗୋଟେ କଥା କହିବି କହିବି ବୋଲି କେତେ ଦିନରୁ ଭାବୁଛି, ତୁମେ ଯଦି କ୍ଷମା କରିବ ତେବେ ଆଜି କହନ୍ତି। କହିବ? କୁହ। ସୁଧୀର କାଶି ହେଲେ, ଜାମା ଉପରୁ ନଥିବା ଧୂଳି ଝାଡ଼ି ହେଲେ, ଆଗ୍ରହ ନଥିଲେ ବି ହାତ ଗୋଡ଼କୁ ପ୍ରସାରିତ କରି ତାପରେ ପୁଣି ଗୋଟାଏ ଆଣିଲେ। ସଙ୍କୋଚର ଏହିପରି ଦୀର୍ଘାୟିତ ଅଭିବ୍ୟକ୍ତି ଦେଇସାରି ସେ କହିଲେ, ଅଶୋକ ଭାଇ, ଚାରୁପକ ମନେ ଅଛି? ଅଶୋକଙ୍କର ପ୍ରତିକ୍ରିୟା ଜଣାପଡ଼ିଲା ନାହିଁ। ମନେ ନାହିଁ? ଚାରୁପା ବଡ଼ ସୁନ୍ଦର ନଥିଲା ଦେଖିବାକୁ? ଚାରୁପା କଥା କହୁଛି, ତମେ ନୂଆ ନୂଆ ଅଧ୍ୟାପକ ହୋଇଥାଅ, ବେଶଭୂଷା ଚାଲିଚଳନ କଥାବାର୍ତ୍ତାର ଷ୍ଟାଇଲରେ ତମକୁ ସେତେବେଳେ ବଳିଯିବ କିଏ? ଚାରୁପା ଆମ ଘରେ ପଢ଼ୁଥିଲା, ମନେ ପଡ଼ିଲା? ମୋଠୁ 2-3 ବର୍ଷ ବଡ଼ ହୋଇଥିବ, ତମେ ତାକୁ ଭଲ ପାଇଥିଲ। ହେଇଟି ଅଶୋକ ଭାଇ, ପୁଣି ଶୋଇପଡ଼ିଲାଣି ନା କ'ଣ? ମ ଅଶୋକ ଭାଇ, ମ ସୁଧୀରଙ୍କ କଣ୍ଠରେ ବ୍ୟାକୁଳତା ଫୁଟି ଉଠିଲା। ଆରେ ନା ନା, ଶୋଇବି କାହିଁକି? ଚାରୁପା ମନେ ପଡ଼ିଲା ନା ନାହିଁ କହିଲ? ଆରେ ହଁ, ମନେ ନ ପଡ଼ିବ କେମିତି, ମୁଁ ପରା ତାକୁ ଭଲ ପାଉଥିଲି ବୋଲି ତମେ କହିଲ। ହଁ ଅଶୋକ ଭାଇ, ପ୍ରବଳ ଭଲ ପାଉଥିଲ, ପାଇ ଝଡ଼ି ଯାଇଥିଲ। ସେ ଯେଉଁ ଝଡ଼ିଥିଲି ଆଉ ସାରା ଜୀବନ ମୋଟେଇଲି ନାହିଁ। ଆଉ ମୋ ହାତରେ ଚିଠିଟିମାନ ପଠାଉଥିଲ ବୋଲି ମୋତେ ଖୁଆଇ ପାଇ ଯେଉଁ ମୋଟା କରିଦେଇଥିଲ, ମୁଁ ସାରା ଜୀବନ ଆଉ ଝଡ଼ିଲି ନାହିଁ। ଛାଡ଼ ଅଶୋକ ଭାଇ, ସେ ବି ତୁମକୁ ଭଲ ପାଉଥିଲା। ନା ନା, ସେ ଭଲ ପାଇଲା ନାହିଁ, ପାଇଥିଲା ଅଶୋକ ଭାଇ। ଅଶୋକ ଜହ୍ନ ଆଡ଼କୁ ଅନାଇ ରହିଲେ। 10 ମିନିଟ୍ ବିତିଗଲା। ସେ ସ୍ନିଗ୍ଧ ହସଟିଏ ଫୁଟାଇ କହିଲେ, ଆହ ମୁଁ କେଡ଼େ ଭାଗ୍ୟବାନ, ପ୍ରମାଣ ମୋର ଲୋଡ଼ା ନାହିଁ ସୁଧୀର, କିନ୍ତୁ ତମେ ମୋତେ ଏକଥା କେଇ ବର୍ଷ ଆଗରୁ କହିଲ ନାହିଁ କାହିଁକି? ମୁଁ ନିଜକୁ ଅଧିକ କିଛି କାଳ ଭାଗ୍ୟବାନ ମନେ କରିଥାନ୍ତି। ସେଇଠି ତ କଥା ଅଶୋକ ଭାଇ, ମୁଁ ଆଉ କ୍ଷମା ମାଗୁଛି ତେବେ କାହିଁକି? ତୁମେ ତ ଜାଣ ଚାରୁପା କେତେ ଲାଜକୁଳି ଥିଲା, ତେବେ ତୁମର ଫର୍ଦ୍ଦ ଚିଠି ପାଇବା ପରେ ସେ ଅବଶେଷରେ ତୁମ ପାଖକୁ ଉତ୍ତରଟିଏ ଲେଖିଥିଲା। ସେ ସେତୁ ପାଖରେ ତୁମ ସହିତ ଦେଖା କରିବାକୁ ରାଜି ହୋଇଥିଲା, ନିର୍ଦ୍ଦିଷ୍ଟ ସମୟରେ ଆସିଥିଲା ମଧ୍ୟ। ତୁମକୁ ନ ଦେଖି ବିଚାରୀ ବଡ଼ ଅପମାନରେ ଫେରିଗଲା। କାହିଁ, ମୁଁ ତ ସେ ଚିଠି ପାଇନାହିଁ। ଅଶୋକଙ୍କ ସ୍ୱର ଥରି ଉଠିଲା, କେମିତି ପାଇଥାନ୍ତ? ସୁଧୀର ଛେପ ଢୋକି କହିଲେ, ମୁଁ ଚିଠି ଖଣ୍ଡିକ ଧରି ଆସୁଥିଲି ଯେ ଭୀଷଣ ପବନରେ ସେତୁ ପାଖରେ ଉଡ଼ିଗଲା।
ଉଡ଼ିଗଲା?
ଅଶୋକ ଉଠି ଠିଆ ହେବାକୁ ଉଦ୍ୟତ ହେଲେ, ଚାଲିଲ ଖୋଜିବା। 60 ବର୍ଷ ପରେ? ହସି ଉଠିଲେ ସୁଧୀର। ଅଶୋକ ବାବୁ ଆଖି ନିମିଳିତ କରି ପୁଣି ଆରାମ ଚୌକିକୁ ଆଉଜିଗଲେ। ସୁଧୀର ତାପରେ ହଠାତ୍ ଗମ୍ଭୀର ହୋଇଗଲେ ଓ କହିଲେ, ମୋତେ କ୍ଷମା କର ଅଶୋକ ଭାଇ, ଚିଠି ଖଣ୍ଡକ ଉଡ଼ିଗଲା ଯେ, କିନ୍ତୁ ସତ କଥା ହେଲା ମୁଁ ତାକୁ ଉଡ଼ାଇ ଦେଇଥିଲି ପଢ଼ିସାରି ଚିରିଦେଇ। ଅଶୋକ କିଛି କହିଲେ ନାହିଁ। ସୁଧୀର ମୁଣ୍ଡ ପୋତି କହିଚାଲିଲେ, ମୁଁ କହିପାରିବି ନାହିଁ କାହିଁକି ସେମିତି କଲି, ଚାରୁପା ପ୍ରତି ମୋର ଗଭୀର ଶ୍ରଦ୍ଧା ଥିଲା, ମୁଁ ତାର ମଙ୍ଗଳ ହିଁ ଚାହୁଁଥିଲି, ତୁମର ବ୍ୟକ୍ତିତ୍ୱ ପ୍ରତି ବି ମୋର ଶ୍ରଦ୍ଧା ଥିଲା, କିନ୍ତୁ କେଜାଣି କାହିଁକି ତୁମକୁ ଭୟ କରୁଥିଲି, ଚାରୁପା ତୁମର ହୋଇଗଲେ ମୋର ଯେମିତି ତା ଉପରେ ଆଉ କିଛି ଅଧିକାର ରହିବ ନାହିଁ। ଅବଶ୍ୟ କେଉଁ ଅଧିକାର ବା ରହିଲା, କେଇ ଦିନ ପରେ ତା ବାପାଙ୍କ ବେମାର ଯୋଗୁଁ ସେ ଗଲା ଯେ ଆଉ ଫେରିଲା ନାହିଁ, କିନ୍ତୁ ଅଶୋକ ଭାଇ, ଯେ ଯାଏ ଓକିଲାତି ଭିତରେ ଡୁବି ରହିଥିଲି ସେ ଯାଏ ସେ କଥା ମନେ ନଥିଲା, କିନ୍ତୁ ଅବସର ପରେ ଗତ 10 ବର୍ଷ ଭିତରେ ଆମେ ଯେତେଥର ସେ ସେତୁ ପାଖକୁ ଯାଇଛୁ ସେତେଥର ମୋତେ ସେ ସ୍ମୃତି ବଡ଼ ଯନ୍ତ୍ରଣା ଦେଇଛି, କାହିଁକି ମୁଁ ସେମିତି କଲି, ତୁମକୁ ଥରେ କହିବି ବୋଲି ଆଜି ଯାଏଁ କହିପାରୁନଥିଲି। ସୁଧୀର ହଠାତ୍ ଚୁପ୍ ହୋଇଗଲେ। ପାହାଚରେ ପାଦ ଶବ୍ଦ ଶୁଭୁଥିଲା ଓ ଶୁଭୁଥିଲା ବାଡ଼ିର ଠକ୍ ଠକ୍ ଶବ୍ଦ। ମହେନ୍ଦ୍ର ଆସି ପହଞ୍ଚିଗଲେ। ବୁଝିଲ ଅଶୋକ ବାବୁ, ଆପଣଙ୍କ ଦୃଷ୍ଟାନ୍ତ ହିଁ ମୋ ଭିତରେ ଏଯାଏଁ ଏତକ ତାକତ ବଜାୟ ରଖିଛି। ଆଚ୍ଛା, ଆପଣ ଏତେ ଶୀଘ୍ର କେମିତି ସେତୁ ପାଖରୁ ଚାଲି ଆସିଲେ? ମୁଁ ସେପଟରୁ ଆପଣଙ୍କୁ ଦେଖିଲି, ଡାକିଲି ମଧ୍ୟ, ଆପଣ ଯେମିତି କିଛି ଖୋଜୁଥିଲେ, ମୋ କଥା ଶୁଣିଲେ ନାହିଁ। ସେଠି ଯେଉଁ ଭଙ୍ଗା ପଥର ଜମା ହୋଇଛି, ତାକୁ ଯଦି ଆପଣଙ୍କୁ ଧରିବା ସମ୍ଭବ ନଥିଲା, ଅଥଚ ବୁଲି ଆସିଲା ବେଳକୁ ଆପଣ ମୋ ଠାରୁ 12 ବର୍ଷ ବଡ଼। ମହେନ୍ଦ୍ର ସପ୍ରଶଂସ ଭାବରେ କହିଲେ, ଅଶୋକ ଭାଇ ତ ଆଜି କୁଆଡ଼େ ହେଲେ ଯା ବାହାରି ନାହାନ୍ତି, ଆପଣ ଆଉ କାହାକୁ ଦେଖିଛନ୍ତି? ସୁଧୀର କହିଲେ, ଆଉ କାହାକୁ? ଅସମ୍ଭବ। କେଉଁ ଅଶୋକ ବାବୁ, ଆପଣଙ୍କୁ ଚିହ୍ନିବାରେ ମୋର ଭୁଲ ହୋଇପାରେ? ମହେନ୍ଦ୍ର ଉତ୍ତର ପ୍ରତୀକ୍ଷା କରି ମନ୍ତବ୍ୟ ଦେଲେ, ଯା ଶୋଇପଡ଼ିଲେଣି, ତାଙ୍କ ତନ୍ଦ୍ରା ତ ଏମିତି ଗାଢ଼ ହୁଏ ନାହିଁ। ଅଶୋକ ଭାଇ, ସୁଧୀର ଡାକିଲେ। ଅଶୋକ ବାବୁ, ମହେନ୍ଦ୍ର ମଧ୍ୟ କଣ୍ଠସ୍ୱର ଉଚ୍ଚ କଲେ, ଅଶୋକ ଭାଇ, ଅଶୋକ ଭାଇ। ସୁଧୀର ଅଶୋକ ବାବୁଙ୍କୁ ସ୍ପର୍ଶ କଲେ ଓ ଚମକି ପଡ଼ି ଚିତ୍କାର କଲେ, ଆରେ ଆରେ, କିଏ କେଉଁଠି ଅଛ? ଟେଲିଫୋନ୍ କର ଡାକ୍ତର ବାବୁଙ୍କୁ। ଆରେ ଆଲୁଅ କାହିଁ? ସୁଇଚ୍ ବୋର୍ଡ଼ଟା କେଉଁଠି ଅଛି? କହିଲେ ମହେନ୍ଦ୍ର ବାବୁ, ମୁଁ ସବୁ ଭୁଲି ଯାଉଛି ଆଜିକାଲି।